ହ୍ୟାଲୋ
ଆମ ଘର ସାମ୍ନାରେ ଯୋଉ ଅଳିଆ ଗଦା ହଉଥିଲା, ମୋ ନାଁ ବି ସିନୁ ରାଓ। ଆମ ଘର ସାମ୍ନାରେ ଯୋଉ ଅଳିଆ ଗଦା ହଉଥିଲା, ବହୁତ ମାତ୍ରାରେ ଅଳିଆ ଗଦା ହଉଥିଲା, ସେ ଅଳିଆ ଗୁଡିକ ଧୀରେ ଧୀରେ ସଫା କରି ନେଇଯାଉଛନ୍ତି। ସବୁବେଳେ ଡିଏମସି ଗାଡି ଆସି ସଫା କରି ନେଇଯାଉଛି, ସେଥିପାଇଁ କୌଣସି ଅସୁବିଧା ହଉନି, ଆଉ ବାସ୍ନା ଫାସ୍ନା ହଉନି, କିଛି ଅସୁବିଧା ହଉନି ବୋଲି ବହୁତ ଖୁସି ଅଛି। ଡିଏମସି କୁ ଧନ୍ୟବାଦ କହୁଛ।
ଓହୋ।